ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖ୍ୟ ଖବର। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଇଛି ରାଜ୍ୟ କ୍ୟାବିନେଟ୍ର ବୈଠକ। ତିନିଟା ବିଭାଗର ଚାରିଟା ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ମହାଷ୍ଟମୀ ତିଥିନୁ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଶକ୍ତିପୀଠନ ଆଜି କରାଯାଉଛି ଭାଇଜିଉତିଆ ପୂଜା। ଭବାନୀପାଟଣାନ ଆଇବାକେଲ ହେବା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା। ଆଉର ହୃତ୍ପିଣ୍ଡର ଆଉ ଇତାର ବାବଦେ ଲୋକୁ ସଚେତନ କରବାର୍ ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ହୃତ୍ପିଣ୍ଡ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଭୁବନେଶ୍ୱର ଲୋକସେବା ଭବନଠାରେ 27 ନମ୍ବର ରାଜ୍ୟ କ୍ୟାବିନେଟ୍ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟର ବିକାଶ ଲାଗି ତିନିଟା ବିଭାଗର ଚାରିଟା ଜରୁରୀ ପ୍ରସ୍ତାବକେ ମଞ୍ଜୁର କରାଯାଇଛି। ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ 1956, କାରଖାନା ଆଇନ 1948ର 63 ନମ୍ବର ଆଇନକେ ସଂଶୋଧନ କରାଯାଇଛି। ମହିଳା କର୍ମଚାରୀମାନଙ୍କର ସମ୍ମତି ପତ୍ର ଆଧାରଥି ସେମାନେ ରାତି କାମ କରିପାରିବେ। ସେନ୍ତା କର୍ମଚାରୀମାନଙ୍କର ଦିନିକିଆ କାମ ସମୟକେ 9 ଘଣ୍ଟାନୁ 10 ଘଣ୍ଟାକେ ବଢ଼ାଯାଇଛି। ହପ୍ତାକ 48 ଘଣ୍ଟାନୁ ଅତକା କାମ କଲେ କର୍ମଚାରୀମାନଙ୍କୁ ଅତକା ପାରିଶ୍ରମିକ ଦିଆଯିବା। ତିନିମାସିଆ ଅତିରିକ୍ତ କାମକେ 144 ଘଣ୍ଟାକେ ବଢ଼ାଯାଇଛି। ଗଣଶିକ୍ଷା ବିଭାଗର ଗୋଦାବରିଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ପୂର୍ତ୍ତ ବିଭାଗର ଘଟଗାଁ ତାରିଣୀ ପୀଠର ବିକାଶ ଲାଗି 146 କୋଟି ଟଙ୍କାର ପ୍ରକଳ୍ପକେ କ୍ୟାବିନେଟ୍ ବୈଠକଟି ଅନୁମୋଦନ ମିଳିଛି। ବୈଠକରୁ ଗଣମାଧ୍ୟମକେ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍,
ଜଣେ ମହିଳା କର୍ମଚାରୀ ସେ ଯଦି ଚାହିଁବ ରାତିରେ ମଧ୍ୟ ସେ କାର୍ଯ୍ୟ କରିବା ପାଇଁ ତାହେଲେ ସେ ଗୋଟିଏ ଲିଖିତ ସମ୍ମତି ପ୍ରଦାନ କରିବ ଏବଂ ରାଜ୍ୟ ସରକାରଙ୍କର ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁସାରେ ସେ ରାତ୍ରିରେ ମଧ୍ୟ ନିୟୋଜିତ ହୋଇ କାମ କରିପାରିବ। ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ 1956 ବ୍ୟବସ୍ଥାଗୁଡ଼ିକ 20 କିମ୍ବା ତତ୍ୱର୍ଦ୍ଧ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ।
କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି ଦେଇଛନ୍। ଶ୍ରୀ ମୁର୍ମୁ ଆଇବା ମାସର 9 ତାରିଖ ଦାୟିତ୍ୱ ନେବାର ସହିତ ଏହି ପଦବୀଥି ଆଇବା 3 ବର୍ଷ ତକ୍ ରହିବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆକରି ନିଯୁକ୍ତି ପାଇଥିବାର ଡେପୁଟି ଗଭର୍ଣ୍ଣର ଶ୍ରୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍। କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ମିଶନଥି ବିକଶିତ ଓଡ଼ିଶା ଓ ବିକଶିତ ଭାରତର ମାର୍ଗଦର୍ଶନର ପ୍ରତୀକ ଧଉଳିଆ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଭୁବନେଶ୍ୱରନ ଥିବାର ଶାନ୍ତିସ୍ତୂପ ଧଉଳିକେ ଆଜି ଶ୍ରୀ ପ୍ରଧାନ ପରିଦର୍ଶନ କରିଛନ୍। କଳିଙ୍ଗ ସାମ୍ରାଜ୍ୟର ଐତିହ୍ୟ ଭିତ୍ତିଥି ବିକଶିତ ଭାରତ ଆଉ ବିକଶିତ ଓଡ଼ିଶା ଲାଗି ରାସ୍ତା ତିଆରି କରବାର୍ ଲାଗି ରାଜ୍ୟ ସରକାର ସବୁ ରକମର ଚେଷ୍ଟା ଜାରି ରଖିଛନ୍ ବୋଲି ଶ୍ରୀ ପ୍ରଧାନ କହିଛନ୍। ପ୍ରାଚୀନ କଳିଙ୍ଗର ରାଜନୀତି, ସଂସ୍କୃତି, ଧର୍ମ ଆଉ ଲିପିର ଇତିହାସ ଜାଣବାର୍ ଲାଗି ଏହି ଶିଳାଲେଖମାନେ ଅମୂଲ୍ୟ ଭଣ୍ଡାରାନ୍। ଭାରତକେ ସ୍ୱଦେଶୀ ଅର୍ଥନୀତି ସହିତ ଯୁଡ଼ବାର, ପରିବେଶକେ ସଫା ରଖବାର ଆଉ ଆର୍ଥିକ ଅଭିବୃଦ୍ଧିକେ ଗତି ଦେବାର ଲାଗି ସାମୁହିକ ଉଦ୍ୟମ କଲେ ବିକଶିତ ଓଡ଼ିଶା ଆଉ ବିକଶିତ ଭାରତର ଲକ୍ଷ୍ୟ ସାକାର ହୋଇପାରବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଶ କରିଛନ୍। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର୍ ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବଥି ଆଜି ଜାନ୍ମା କେନ୍ଦ୍ର ସରକାର ଭାରତୀୟ ରେଲ୍କେ ଯାତ୍ରୀମାନଙ୍କ ଲାଗି ଅତକା ସୁରକ୍ଷିତ ଆଉ ସୁଗମ କରବାର୍କେ ନେଇଥିବାର ପଦକ୍ଷେପ ବାବଦେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଗଲା ଦଶନ୍ଧିନ ଭାରତୀୟ ରେଳବାଇ କ୍ଷେତ୍ରଟି ବହୁଟେ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଭାରତର ରେଳବାଇ କ୍ଷେତ୍ରନ ଗୋଟେ ବିପ୍ଳବ ଆସିବା ସହିତ ଦେଶର ଜୀବନରେଖାକେ ପ୍ରଗତି ଦିଗ୍କେ ନିଆଯାଇଛି। ଯାତ୍ରୀମାନେ ଅତକା ଆରାମଦାୟକ, ସୁରକ୍ଷିତ ଆଉ ବିଶ୍ୱସ୍ତରୀୟ ଯାତ୍ରା ଅଭିଜ୍ଞତା ଦେବାର ଲାଗି ଭାରତୀୟ ରେଳପଥକେ ଗଲା ଦଶନ୍ଧିଟି ରୂପାନ୍ତରିତ କରାଯାଇଛି। କାଶ୍ମୀରନୁ କନ୍ୟାକୁମାରୀ ତକ୍ ଭାରତୀୟ ରେଳପଥ ସଂଯୋଗ ଲାଗି ଯା ଆସ ସହଜ ହୋଇପାରିଛି। ଉଧମପୁର, ଶ୍ରୀନଗର, ବାରାମୁଲା ରେଲ ଲାଇନ୍ ଶୁଭାରମ୍ଭ କରିକି ପ୍ରଧାନମନ୍ତ୍ରୀ କହିଛନ୍,
ଆଜ ବାଦି କାଶ୍ମୀର ଭାରତ କେ ରେଲ ନେଟୱର୍କ ସେ ଜୁଡ଼ ଗଈ। ମା ଭାରତୀ କା ବର୍ଣ୍ଣନ କରତେ ହୁଏ ହମ ଶ୍ରଦ୍ଧା ଭାବ ସେ କହତେ ଆଏ ହେ କାଶ୍ମୀର ସେ କନ୍ୟାକୁମାରୀ ୟେ ଅବ ରେଲୱେ ନେଟୱର୍କ କେ ଲିଏ ଭି ହକିକତ ବନ ଗୟା ହେ।
ରେଲ୍ ଯାତ୍ରାକେ ଅତକା ନିରାପଦ ଆଉ ସୁଗମ କରବାର୍ ଲାଗି ଅମୃତ ଭାରତ ଟ୍ରେନ୍ ଆଉ ନମୋ ଭାରତ ଦ୍ରୁତଗାମୀ ଟ୍ରେନ୍ ଚଲାଯାଉଛେ। ଆଇବା 2-3 ବର୍ଷ ଭିତରେ 200 ନୂଆ ବନ୍ଦେ ଭାରତ ଟ୍ରେନ୍, 100 ଅମୃତ ଭାରତ ଟ୍ରେନ୍, 50 ନମୋ ଭାରତ ଆଉ 17,500 ସାଧାରଣ ବଗି ମୁଲ୍ କରାଯିବା ବୋଲି ସରକାରଙ୍କ ଯୋଜନା ରହିଛି। ଭବିଷ୍ୟତକେ ନଜରଟି ରଖିକରି 2030 ତକ୍ ରେଲ୍ ବ୍ୟବସ୍ଥାଥି ଉନ୍ନତି ଆନ୍ବାର୍ ଲାଗି ଜାତୀୟ ରେଲ୍ ଯୋଜନା ପ୍ରସ୍ତୁତ କରାଯାଇଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
କେନ୍ଦ୍ର ସରକାରଙ୍କ ତରଫରୁ ଗଲା 22 ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ସାରା ଦେଶରେ ଲାଗୁ କରାଯାଇଛି। ଏତେକେ ସବୁ ମହଲ ଆଉ ବର୍ଗର ଲୋକମାନଙ୍କ ତରଫରୁ ସ୍ୱାଗତ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଏସ୍ଟି 2.0 ଅଧୀନତି କର୍କଟ ଜଟିଲ ରୋଗର ଚିକିତ୍ସା ଲାଗି 36 ଜୀବନ ରକ୍ଷାକାରୀ ଉଷ ଉପରେ ଟିକସ ଛାଡ଼ କରାଯାଇଛି। ଗଜ କପଡ଼ା, ବ୍ୟାଣ୍ଡେଜ୍, ସ୍ୱାସ୍ଥ୍ୟ ପରୀକ୍ଷା ଉପକରଣ ଆଉ ଥର୍ମୋମିଟର ବାଗିର ଜରୁରୀ ଉଷ ଆଉ ଚିକିତ୍ସା ଉପକରଣ ଉପରେ ଜିଏସ୍ଟି 12-5% କମ୍ କରାଯାଇଛି। ସେନ୍ଦା ସ୍ୱାସ୍ଥ୍ୟ ଆଉ ଜୀବନ ବୀମା ପ୍ରିମିୟମ୍ ଉପରେ ଜିଏସ୍ଟି ଛାଡ଼ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପଶ୍ଚିମ ଓଡ଼ିଶାର ପ୍ରମୁଖ ଲୋକପର୍ବ ଭାଇଜୁତିଆ ଆଜି ପାଳନ କରାଯାଉଛି। ଭାଇମାନଙ୍କର ଦୀର୍ଘ ଜୀବନ ଆର୍ ମଙ୍ଗଲ କାମନା କରିକରି ନାନୀ ବହେନମାନେ ଭାଇଜୁତିଆ ପାଳନ କରୁଛନ୍। ଏଛେନ୍ ଗାଁ ଇଲାକାର ପୂଜାକୁଠି ଆର୍ ସହର ଇଲାକାର ପୂଜା ମଣ୍ଡପମାନଙ୍କେ ଉପାସୀମାନେ ଫଲ ଫୁଲ, 108 ଦୁବ, ଅକ୍ଷତ ଚାଉଲ, ଜିଉତିଆ, ଜାଗର ଆର୍ ଜୁଗାର ଚଢ଼େଇକରି ଦଦା ଭାଇମାନଙ୍କର ମଙ୍ଗଲ କାମନା କରୁଛନ୍। ଆଇବାକେଲ ନଦୀ ଆଉ ବନ୍ଦମାନଙ୍କେ ପୂଜା ଉତରୁ ବହେନମାନେ ଦାଦା ଭାଇମାନଙ୍କୁ ଦୁବ ଛିଏକରି ବନାବେ। ସେନ୍ତା ପୂଜା ମଣ୍ଡପମାନଙ୍କେ ଆଜି ମୃଣ୍ମୟୀ ପ୍ରତିମାର ସପ୍ତମୀ ପୂଜା ଚାଲିଛି। ଏ ବାବଦେ ସମ୍ବଲପୁର ସମଲେଇ ମନ୍ଦିର ପରିସରନୁ ଅତକା ସୂଚନା ଦେଉଛନ୍ ଆମର ସମ୍ବାଦଦାତା ଗୁଣମଣି ବିଶ୍ୱାଲ।
ସମ୍ବଲପୁର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ପୀଠନେ 16 ଉପଚାର ପୂଜା ଚାଲୁଥିବାର ବେଲକେ ମହାଅଷ୍ଟମୀ ପୂଜାବିଧି କରାଯାଉଛି। ମା ସମଲେଶ୍ୱରୀଙ୍କ ଆଜ ମହାଗୌରୀ ଜ୍ୟୋତି ରୂପା ରୂପେ ପୂଜା କରାଯାଉ। ମାଙ୍କର ଦର୍ଶନ ଲାଗି ସମଲେ ମନ୍ଦିର ଶ୍ରଦ୍ଧାଳୁଙ୍କର କେତନି କେତେ ଭିଡ଼ ଦେଖ୍ବାର ଲାଗି ନି, ସେନ୍ତା ଆଜ ସନ୍ଧ୍ୟାନ ମାଙ୍କର ଖଣ୍ଡା ଧୁଆ କାର୍ଯ୍ୟକ୍ରମ ହେବା, ଇତାର ସାଙ୍ଗେ ସନ୍ଧି ପୂଜା ବିଲ୍ କରାଯିବା ବୋଲି ପୂଜକ ମାନେ କହିଛ। ଆଜ ପଶ୍ଚିମ ଓଡ଼ିଶାର ଆର ଗୋଟେ ବଡ଼ଖା ତିଆର ଭାଇଜୁତିଆ ବିଲ୍ ପାଳନ କରାଯାଉଛି। ବହେନ ମାନେ ଦିନ ଯାକ ନିର୍ଜଲା ଉପାସ ରହିକରି ରାତି ମଣ୍ଡପ ଆର ପୀଠନେ ପୂଜା କଲା ଉତାରୁ ଆଇବା କେଲ 108 ଧୂପ ଆର ଅରୁଆ ଚାଉଳ ଜିଉତିଆ ଭାଇମାନଙ୍କ ହାତେ ବାନ୍ଧି ଇତାର ପରେ ନିର୍ଜଲା ଉପାସ ଭାଙ୍ଗି।
ନୂଆପଡ଼ା ଜିଲ୍ଲାନୁ ଭାଇଜୁତିଆ ଲାଗି ବହେନମାନେ ନିର୍ଜଲା ଉପାସ ରଖିକରି ଭାଇମାନଙ୍କର ଦୀର୍ଘାୟୁ କାମନା ଆଉ କୁଶଲ ମଙ୍ଗଲ ଲାଗି ମା' ଦୁର୍ଗାଙ୍କଠାରେ ପୂଜାପାଠ କରୁଛନ୍। ସେନ୍ତା ବୌଦ୍ଧ, ସୁବର୍ଣ୍ଣପୁର, କଲାହାଣ୍ଡି, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାନୁ ଭିଲ୍ ବହେନମାନେ ତାଙ୍କର ଦାଦା ଭାଇମାନଙ୍କର ମଙ୍ଗଲ କାମନା କରିକରି ଭାଇଜୁତିଆ ଉତ୍ସାହ ପାଳନ କରୁଛନ୍। କଲାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା ଆଇବାକାଲ ପହପହନୁ ମୂଲ ହେବା। ଦଶହରା ମାସର ଅନ୍ଧାରପୋଖର ମୂଲାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦ ନଥିବାର ମା' ମାଣିକେଶ୍ୱରୀଙ୍କର ପୀଠନୁ ମୁଣ୍ଡବସାଠାନୁ ମୂଲ କରିକରି ମହାଷ୍ଟମୀ ତ ଖାସ୍ ପୂଜା କରାଯାଏସି। ମହାଷ୍ଟମୀ ରାତି ଗୁପ୍ତ ପୂଜା ଆଉ ମାଙ୍କର ପୀଠନୁ ସ୍ୱତନ୍ତ୍ର ପୂଜା ହେଲା ଉତରୁ ନବମୀ ଦିନର ପହପହନୁ ମାଙ୍କର ବିଜ ପ୍ରତିମା ଛତର ଜେନାଖାଲନୁ ମନ୍ଦିରକେ ଫିର୍ସି। ଛତର ଯାତ୍ରା ଲାଗି ମା' ମାଣିକେଶ୍ୱରୀ ମନ୍ଦିରନୁ ଭକ୍ତଙ୍କର ଜବର ଭିଡ଼ ହୋଇଛି। ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ଲାଗି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗୁଟେ ଭିଲ୍ ହୃତ୍ସ୍ପନ୍ଦନକେ ହାତଛଡ଼ା ନାଇଁ କରୁନ୍ ବାର୍ତ୍ତା ନେଇକରି ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ହୃଦ୍ରୋଗ ବିଷୟ ଲୋକ ସଚେତନ କରିବାଟା ଆଜିର ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଉଚ୍ଚ ରକ୍ତଚାପ, ମଧୁମେହ, କୋଲେଷ୍ଟ୍ରଲ, ମେଦବହୁଳତା, ମାନସିକ ଦୁଶ୍ଚିନ୍ତା, ଧୂମ୍ରପାନ, କମ୍ ପରିଶ୍ରମ ଆର୍ ବଦଲୁଥିବାର ଜୀବନଶୈଳୀ ଲାଗି ଲୋକମାନେ ହୃଦ୍ରୋଗଥି ପୀଡ଼ିତ ହେସନ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ 1997 ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶ୍ୱ ହୃତ୍ପିଣ୍ଡ ଦିବସ ଅବସରରେ କହିଛନ୍, ସୁସ୍ଥ ହୃଦୟ ହିଁ ସୁସ୍ଥ ଜୀବନର ଆଧାର। ଏ ଦିବସ ସମକୁ ସୁସ୍ଥ ଜୀବନଶୈଳୀ ଅପନାବାର ସହିତ ପ୍ରତିଷେଧ ସ୍ୱାସ୍ଥ୍ୟ ବ୍ୟବସ୍ଥାକେ ଗ୍ରହଣ କରବାର ଆଉ ହୃଦ୍ରୋଗ ବାବଦେ ସଚେତନତା ବଢ଼ାବାର ଲାଗି ତହକାଶୀ। ଉତ୍ତର ପଶ୍ଚିମ ଆଉ ତାକେ ଲାଗିକରି ଥିବାର କେନ୍ଦ୍ରୀୟ ବଙ୍ଗୋପସାଗରନୁ ହୋଇଥିବା ଲଘୁଚାପ ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନୁ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି 5 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଆଇବା ବୁଧବାର ଦିନ ବଙ୍ଗୋପସାଗରନୁ ଆଉ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ଦକ୍ଷିଣ ଓଡ଼ିଶାନୁ ଜବର ବର୍ଷା ହେବାର ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ହେଇଛି ରାଜ୍ୟ କ୍ୟାବିନେଟ୍ର ବୈଠକ। ତିନିଟା ବିଭାଗର ଚାରିଟା ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ମହାଷ୍ଟମୀ ତିଥିନୁ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଶକ୍ତିପୀଠନୁ ଆଜି କରାଯାଉଛି ଭାଇଜୁତିଆ ପୂଜା। ଭବାନୀପାଟଣାନୁ ଆଇବାକାଲ ହେବା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା ଆଉର୍ ହୃତ୍ପିଣ୍ଡର ଆଇତାର ବାବଦେ ଲୋକ ସଚେତନ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ହୃତ୍ପିଣ୍ଡ ଦିବସ। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।